ଛବି ତିନି ଈଶ୍ୱର ଆଦମଙ୍କୁ କହିଲେ, ତୁମ୍ଭେ ଉଦ୍ୟାନର ସବୁ ବୃକ୍ଷର ଫଳ ସ୍ୱ ଇଚ୍ଛାରେ ଭୋଜନ କରିପାର, ମାତ୍ର ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁଦିନ ତାହା ଖାଇବ ସେଦିନ ନିତାନ୍ତ ମରିବ। ସୟତାନ ସ୍ୱର୍ଗରେ ଦୂତ ହୋଇଥିଲେ, କିନ୍ତୁ ଈଶ୍ୱରଙ୍କ ବିଦ୍ରୋହ କଲେ। ସେଦିନଠାରୁ ସେ ଈଶ୍ୱରଙ୍କର ଶତ୍ରୁ ହେଲା। ସେ ସୟତାନ ସୁନ୍ଦର ସ୍ୱର୍ପ ରୂପରେ ସ୍ତ୍ରୀ ଲୋକ ପାଖକୁ ଆସିଲା। ସେ ସ୍ତ୍ରୀକୁ ମିଥ୍ୟା କହିଲା, ସେ ଫଳ ଖାଇଲେ ମରିବ ନାହିଁ ବୋଲି ପ୍ରବର୍ତ୍ତାଇଲା, ତେଣୁ ସେ ତାହା ଖାଇଲା। ପୁଣି ତହିଁରୁ କିଛି ଦିଅନ୍ତେ, ଆଦମ ମଧ୍ୟ ତାହା ଖାଇଲା। ସେମାନେ ଈଶ୍ୱରଙ୍କ ଅବାଧ୍ୟ ହେଲେ, ତେଣୁ ଆଗରୁ ଯେପରି ଈଶ୍ୱରଙ୍କୁ ଜାଣିପାରୁଥିଲେ, ଏବେ ଈଶ୍ୱରଙ୍କୁ ସେହିପରି ଜାଣିପାରିଲେ ନାହିଁ। ସେମାନଙ୍କ ଉଲ୍ଲଙ୍ଘତା ଯୋଗୁଁ ସେମାନେ ଲଜ୍ଜିତ ହେଲେ, ପୁଣି ଈଶ୍ୱରଙ୍କଠାରୁ ଭୟରେ ଲୁଚିବାକୁ ଚେଷ୍ଟା କଲେ।